వాసుదేవాయ. శ్రీమద్ భాగవతం ఏకాదశ స్కంద ద్వాదశ అధ్యాయ సత్సంగమైన శ్రీ భగవాన్ వాచ శ్లోక ఏకవదు నోరోధయతి మాంజోగో నో సాంఖ్యం ధర్మ ఇవచ నో శ్రద్ధాయ తపస్యాగో నిష్టాపూర్తి దక్షిణ వ్రతాని యజ్ఞ ఛందాసి తీర్థాని నియమాజమ యథావృందే సత్సంగ సర్వసంగాపోయిమా. ద్వాదశ అధ్యాయే భగవాన్ ఈ సత్సంగర మహిమ నిజే కోసంది, భగవాన్ నిజే కోసం తను కోసంది. నా రోధయతి మాంగ్ యోగ భగవాన్కు నా రోధయతి, నా రోధయతి మన బస్సీకరోతి భగవాన్కు ନିଜ ଅଧୀନରେ କରିପାରିବେ ନାହିଁ କେହି, କିନ୍ତୁ ଏ ଯୋଗ ଦ୍ୱାରା ଜଣେ କରିପାରିବ ନାହିଁ, ଅନ୍ୟ ଅନ୍ୟ କୌଣସି ଉପାୟରେ ହଉ କି ନ ହଉ କି ଯୋଗ ଦ୍ୱାରା ଜଣେ କରିପାରିବ ନାହିଁ. ନ ସାଂଖ୍ୟଙ୍କ ଧର୍ମ ଏବେତ ସାଂଖ୍ୟ ଯୋଗ ବିଷୟରେ କୁହାଯାଇଛି, ଭୌତିକ ତତ୍ତ୍ୱକୁ ସବୁ ଗଣନା କରାଯାଇଛି ସାଂଖ୍ୟ ଯୋଗ ବିଷୟରେ. ତାଦ୍ୱାରା ମଧ୍ୟ ଜଣେ ଭଗବାନଙ୍କୁ ନିଜ ଅଧୀନ କରିପାରିବ ନାହିଁ. ନ ସ୍ୱାଧ୍ୟାୟ, ସ୍ୱାଧ୍ୟାୟ କହିଲେ ଶାସ୍ତ୍ର ଅଧ୍ୟୟନ, ତପସ୍ୟା, ତ୍ୟାଗ, ପୂର୍ତ୍ତଂ କହିଲେ ଜନହିତକର କାର୍ଯ୍ୟ ଯେଉଁ ସବୁ ରହିଛି, ନା ଦକ୍ଷିଣା ଦାନ ଇତ୍ୟାଦି ଦ୍ୱାରା ବା ବିଭିନ୍ନ ବ୍ରତ ଯେଉଁ ରହିଛି, ଆଜି ଏକାଦଶୀ ବ୍ରତ, ଯୋଗିନୀ ବ୍ରତ କି ବ୍ରତାଣୀ ଯଜ୍ଞ ଛନ୍ଦ, ବିଭିନ୍ନ ପ୍ରକାର ଯଜ୍ଞ ସବୁ ରହିଛି. ଚତୁର୍ଥ ଅଧ୍ୟାୟ ଭଗବତ ଗୀତାରେ ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ କୁହାଯାଇଛି, ବିଭିନ୍ନ ପ୍ରକାର ଯେଉଁ ଦ୍ରବ୍ୟଯଜ୍ଞ, ତପଯଜ୍ଞ, ଯୋଗଯଜ୍ଞ, ତାପରେ ଶ୍ରଦ୍ଧାୟ ଜ୍ଞାନ ଯଜ୍ଞ, ଏମିତି ବିଭିନ୍ନ ପ୍ରକାର ଯଜ୍ଞ ବିଷୟରେ କୁହାଯାଇଛି. ଏଇଭଳି ଭାବରେ ଛନ୍ଦାଂଶୀ ବିଭିନ୍ନ ପ୍ରକାର ଛନ୍ଦ ରହିଛି, ଗାୟତ୍ରୀ ଇତ୍ୟାଦି ଛନ୍ଦ, ତୀର୍ଥ ଭ୍ରମଣ, ନିୟମ, ଯମ, ଅଷ୍ଟାଙ୍ଗ ଯୋଗରେ ଏସବୁ ରହିଛି, ଯମ ନିୟମ ସବୁ ରହିଛି. କିନ୍ତୁ ଯଥା ଅବରୁନ୍ଦେ ସତ୍ସଙ୍ଗ ସର୍ବସଂଗାପୋହ ହିମା. ତାହେଲେ ଉଦ୍ଧବ ପଚାରେ, ପ୍ରଭୁ ଆପଣ କେମିତି ତାହେଲେ ଜଣେ ନିଜ ବଶୀକରଣ କରିପାରିବେ, ନିଜ ବଶୀକରଣ କରିପାରିବେ? ମୁଁ ସତ୍ସଙ୍ଗା, ସତ୍ସଙ୍ଗ ମାଧ୍ୟମରେ ଜଣେ ମୋତେ ନିଜର ଅଧୀନ କରିଦେବ. ସର୍ବସଂଗାପୋହ ହିମା, ଏ ସତ୍ସଙ୍ଗର ମହିମା ହେଉଛି ସେସବୁ ଅସତ୍ସଙ୍ଗକୁ କାଟିଦେବ, ଛେଦନ କରିଦେବ. ନା ପ୍ରଭୁ କିଛି ଉଦାହରଣ ଅଛି? ନା ହଁ, ବହୁତ ଉଦାହରଣ ଅଛି, ମୁଁ ଖାଲି ସଂକ୍ଷେପରେ କହୁଛି. କ'ଣ କ'ଣ ପ୍ରଭୁ? ନା ପରେ କହିବେ. ଧାତୁ ଧାନା ରାକ୍ଷସ ସମସ୍ତେ ଏଇ ସତ୍ସଙ୍ଗ, ଖାଲି ମନୁଷ୍ୟ ନୁହଁ, ବିଭିନ୍ନ ବ୍ୟକ୍ତିମାନେ ସବୁ ତ୍ୱାଷ୍ଟ୍ର ହେଉଛି ତ୍ୱଷ୍ଟ୍ରାଙ୍କ ପୁତ୍ର କିଏ ବୃତ୍ରାସୁର ପ୍ରହ୍ଲାଦ, ଏଇ ଦୁଇଜଣ କେମିତି ଇଏ ହେଇଥିଲେ ନା, ଏମାନେ ଜନ୍ମର ପୂର୍ବେ ନାରଦଙ୍କର ସଙ୍ଗ କରିଥିଲେ. ପ୍ରହ୍ଲାଦ ମାଙ୍କର ଗର୍ଭରେ ଥିବା ବେଳେ ବୃତ୍ରାସୁର ତାଙ୍କ ପୂର୍ବ ଜନ୍ମରେ କ'ଣ ଥିଲେ? ଚିତ୍ରକେତୁ ରାଜା ଥିଲେ. ନାରଦଙ୍କ ସଙ୍ଗ କରି ସିଏ ଭକ୍ତ ହେଇପାରିଲେ. ବୃଷପର୍ବା ସିଏ ଅସୁରମାନଙ୍କର ରାଜା ଥିଲେ, ଅସୁର ଯିଏ ଶୁକ୍ରାଚାର୍ଯ୍ୟ ତାଙ୍କର ଗୁରୁ ଥିଲେ ବୃଷପର୍ବା, ସିଏ ବୃଷପର୍ବାଙ୍କ କନ୍ୟା, ପ୍ରସିଦ୍ଧ କନ୍ୟା କିଏ? ଶର୍ମିଷ୍ଠା. ଶର୍ମିଷ୍ଠା ଏବଂ ଶୁକ୍ରାଚାର୍ଯ୍ୟଙ୍କର କନ୍ୟା ହେଉଛନ୍ତି ଦେବଯାନୀ, ତାଙ୍କ ଭିତରେ ଯଯାତି ମହାରାଜଙ୍କ ପ୍ରସଙ୍ଗରେ ଆସିବ ସେ କଥା. ତେଣୁ ବୃଷପର୍ବା ଜନ୍ମ ମାତ୍ରେ ଜନ୍ମ ଯେତେବେଳେ ହେଲେ ମା ତାକୁ ତ୍ୟାଗ କରିଦେଇଥିଲେ, କିନ୍ତୁ ସେ ମୁନିଙ୍କ ଦ୍ୱାରା ପାଳିତ ହେଇଥିଲେ, ତେଣୁ ସେଇ ସତ୍ସଙ୍ଗ ଦ୍ୱାରା ସେ ବିଷ୍ଣୁ ଭକ୍ତ ହେଇଥିଲେ. ବଳି ଯଦିଓ ଅସୁର କୂଳରେ ଆସୁଛନ୍ତି, ଦୈତ୍ୟ କୂଳରେ ଆସୁଛନ୍ତି, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କ ସତ୍ସଙ୍ଗ ଲାଭରେ ସେ ଜଣେ ମହାଜନରେ ପରିଣତ ହେଇଗଲେ. ବାଣ ରାଜା, ବାଣ ହେଉଛି ବଳିଙ୍କର ପୁତ୍ର, ତାଙ୍କର 1000 ହାତ ଥିଲା, କିନ୍ତୁ ଭଗବାନ ଯେତେବେଳେ ତାଙ୍କ ସହିତ ଯୁଦ୍ଧ କରୁଥିଲେ, ବାଣ ଆସରେ ସଂଗ୍ରାମ ହଉଥିଲା। ବାଣଙ୍କର କନ୍ୟା ହଉଛନ୍ତି ପ୍ରସିଦ୍ଧ ଉଷା, ଯାହାକି ମୋର ମାଙ୍କର ନାମ ଥିଲା, ତମ ଶାଶୁଙ୍କର ନାମ ଥିଲା ଉଷା। ସେ ବିବାହ କରିଥିଲେ କାହାକୁ? ଅନିରୁଦ୍ଧ। ସେ ସମୟରେ ଯୁଦ୍ଧ ହେଇଥିଲା, ଭଗବାନ ନିଜେ ଶିବଜୀ ମଧ୍ୟ ତାଙ୍କ ସହିତ ଯୁଦ୍ଧ କରିଥିଲେ। ସେହି ସମୟରେ ଭଗବାନ ଯେତେବେଳେ ବାଣକୁ ହତ୍ୟା ତାର ହାତକୁ ସବୁ ଛେଦନ କରୁଥିଲେ, ମହାଦେବ ତାଙ୍କୁ ପ୍ରାର୍ଥନା କରିଥିଲେ। ତେଣୁ ସତସଙ୍ଗର ଏଇ ସ୍ୱାଦୁଷ ଶିବଜୀଙ୍କର କୃପାରୁ ସେ ଭଗବାନଙ୍କୁ ଭକ୍ତ ହେଇପାରିଲେ। ତେଣୁ ମୟଦାନବ ଯେ ସେ ପାଣ୍ଡବମାନଙ୍କର ସଭା ନିର୍ମାଣ କରିଥିଲେ, ଯେଉଁ ସଭାକୁ ଦୁର୍ଯ୍ୟୋଧନ ଦେଖି ସ୍ଥଳକୁ ଜଳ ବୋଲି ଭ୍ରମୁଥିଲେ ଏବଂ ଜଳକୁ ସ୍ଥଳ ବୋଲି ଭ୍ରମୁଥିଲେ। ଖାଲି ଦୁର୍ଯ୍ୟୋଧନ ଯଦି ଭ୍ରମୁଥିଲେ ତା ନୁହଁ ସମସ୍ତେ, କିନ୍ତୁ ଦୁର୍ଯ୍ୟୋଧନ ସେଥିରେ ତାର ଈର୍ଷା ଆସି ତାପରେ ମହାଭାରତ ଯୁଦ୍ଧ ହୋଇଥିଲା। ତେଣୁ ବିଭୀଷଣ ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ଆହେ ନୀଳ। ବିଭୀଷଣ କେମିତି ଭକ୍ତ ହେଲେ? ହନୁମାନଙ୍କର ସଙ୍ଗ କରିକିରି। ସୁଗ୍ରୀବ ସୁଗ୍ରୀବ ଲକ୍ଷ୍ମଣଙ୍କ ସଙ୍ଗ କରିଥିଲେ। ଗଜରାଜ ପୂର୍ବ ଜନ୍ମରେ କ'ଣ ଥିଲେ? ଇନ୍ଦ୍ରଦୁମ୍ନ ଥିଲେ, ସେତେବେଳେ ସେ ନାରଦଙ୍କର ସଙ୍ଗ କରିଥିଲେ। ଜଟାଉ ପକ୍ଷୀ ଗରୁଡ଼ ଏବଂ ଦଶରଥଙ୍କର ସଙ୍ଗ କରିଥିଲେ। ବଣିକ ତୁଳଧାର, ତୁଳଧାର ଜଣେ ବଣିକ ଅଛି, ମହାଭାରତରେ ସେ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ। ସେମାନେ ତାଙ୍କ ବିଷୟରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ସେ ବିଷୟରେ କିଛି ଜଣାନାହିଁ ଆକ୍ଚୁଆଲି କ'ଣ ହେଇଛି, ହେଇଥିବ କ'ଣ ଜଣାନାହିଁ ବୋଲି କୁହାଯାଉଛି। ଏବଂ ବ୍ୟାଧ, ଜଣେ ବ୍ୟାଧ ଥିଲେ ଯିଏକି ପଶୁମାନଙ୍କୁ ନିର୍ମମ ଭାବରେ ହତ୍ୟା କରୁଥିଲେ, ଖାଲି ହତ୍ୟା କରୁନଥିଲେ, ତାଙ୍କୁ ଛଟପଟ କରି ମାରୁଥିଲେ। ଯେମିତି ବର୍ତ୍ତମାନ କେତେଜଣ ସମ୍ପ୍ରଦାୟ ଅଛନ୍ତି ଯେ ବଧ କରୁଛନ୍ତି, ହଠାତ୍ ମାରି ଏକାଥରକେ ମାରିବେନି, ତାଙ୍କୁ ଟିକେ ଟିକେ କରି ମାରିବେ, ଛୋଟ ଛୋଟ ହଉଥିବେ, ସେ ଯନ୍ତ୍ରଣା ପାଉଥିଲେ ତାଙ୍କୁ ଆନନ୍ଦ ଲାଗିବ। ହଁ, ସେଇଭଳି ଭାବରେ ଇଏ ଧର୍ମବ୍ୟାଧ ପୂର୍ବ ଜନ୍ମରେ ସେ ଥିଲା ବ୍ରହ୍ମ ରାକ୍ଷସ, ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଜଣେ ବୈଷ୍ଣବ ରାଜାଙ୍କର ସହିତ ସେ ସଙ୍ଗ କରିଥିଲେ, ଯାହାଫଳରେ କି ଏ ଜନ୍ମରେ ସେ ନାରଦଙ୍କର ସଙ୍ଗ କରି ଭଗବାନ ଭକ୍ତ ହୋଇଥିଲେ। କୁବ୍ଜା ପୂର୍ବ ଜନ୍ମରେ ସେ ନାରଦଙ୍କର ସଙ୍ଗ କରିଥିଲେ, ଏଇଟା ହରିବଂଶରେ ବର୍ଣ୍ଣନା କରାଯାଇଛି। ତେଣୁ ଗୋପୀମାନେ ମଧ୍ୟ, ତାଙ୍କ ଭିତରେ ଅନେକ ପ୍ରକାର ଗୋପୀ ଅଛନ୍ତି, ଯେଉଁମାନେ ମୁନି ଥିଲେ ଯେଉଁମାନେ, ସେମାନେ ପୂର୍ବ ଜନ୍ମରେ ବହୁତ ସାଧୁସଙ୍ଗ କରିଥିଲେ ଏବଂ ଏହି ଜନ୍ମରେ ମଧ୍ୟ ନିତ୍ୟ ସିଦ୍ଧ ଗୋପୀମାନଙ୍କର ସାଧୁସଙ୍ଗ କରିଛନ୍ତି, ତେଣୁ ସେ ଭଗବାନ ଭକ୍ତ ହୋଇଛନ୍ତି। ଯଜ୍ଞପତ୍ନୀଗଣ, ସେମାନେ ବ୍ରଜସ୍ଥିତ ଶ୍ରୀକୃଷ୍ଣଙ୍କର ଦୂତି ମାଳି ଓ ତାମ୍ବୁଳି ଏ ଯେଉଁମାନେ ବିକିବାକୁ ଆସନ୍ତି, ବିକ୍ରେତୁ କାମାକିଳ ଗୋପକନ୍ୟା ମୁରାରି ପାଦାର୍ପିତ ଚେତ ବୃତ୍ତି ଦଧ୍ୟାଧିକଂ ମୋହବଶାଦ ଭୋଚ ଗୋବିନ୍ଦ ଦାମୋଦର ମାଳି ତାମ୍ବୁଳି ଦୂତି ଏମାନେ ସବୁ ଯେତେ ବିକିବାକୁ ଯାଆନ୍ତି, କିଏ କ୍ଷୀର କିଏ କ'ଣ ସବୁ ବିକୁଛନ୍ତି, ସେମାନେ କହନ୍ତି ନାହିଁ କ୍ଷୀର ନିଅ, ଲହୁଣୀ ନିଅ, ତାମ୍ବୁଳ ନିଅ, ମାଳି ଫୁଲ ନିଅ, ଏସବୁ କହନ୍ତି ନାହିଁ। ସେ କହନ୍ତି ଗୋବିନ୍ଦ ନିଅ, ଦାମୋଦର ନିଅ, ମାଧବ ନିଅ, କାରଣ ଭଗବାନଙ୍କ ପାଦପଦ୍ମରେ ତାଙ୍କର ଚିତ୍ତ ଲାଗିଯାଇଛି। ଆଉ କିଛି ମାଧବ ହେଇଥିବେ ବୋଲି କହନ୍ତି। ତେଣୁ ଏଇଭଳି ଭାବରେ ସେଇମାନଙ୍କ ସଙ୍ଗ କରି ଆଜି ଯଜ୍ଞପତ୍ନୀମାନେ ଭଗବାନଙ୍କ ଶ୍ରେଷ୍ଠ ଭକ୍ତ ହେଇଛନ୍ତି। ଜୟ 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 ନାଗ କନ୍ୟା, ଜୟ ନାଗ କନ୍ୟା ପତ୍ନୀ ନାଗ କନ୍ୟା ଗଣ ଭକ୍ତି ତେଜାର ପାଇଲ ଗୋବିନ୍ଦ ଚରଣ। ତେଣୁ ଏଇଭଳି ଭାବରେ ଭକ୍ତ ସଂଘର ବହୁତ ମହିମା ରହିଛି। ଏସବୁ ଏଇ ଦ୍ୱାଦଶ ଅଧ୍ୟାୟରେ ଭଗବାନ ନିଜେ କହୁଛନ୍ତି, ସତସଙ୍ଗର ମହିମା କେତେ ରହିଛି। ତେଣୁ ଏଇଭଳି ଭାବରେ ଉଦ୍ଧବକୁ ସାଧୁଙ୍କର ଲକ୍ଷଣ ଜିଜ୍ଞାସିତ, ସାଧୁଙ୍କର କିଭଳି ଲକ୍ଷଣ ବୋଲି ଭଗବାନ ମଧ୍ୟ ବର୍ଣ୍ଣନା କରିଛନ୍ତି। ସାଧୁଙ୍କର ଲକ୍ଷଣ ତିନି ପ୍ରକାର ସାଧୁଙ୍କର ଲକ୍ଷଣ ବର୍ଣ୍ଣନା କରିଛନ୍ତି, ପ୍ରଧାନୀଭୂତା, କେବଳାଭୂତା, ସାମାନ୍ୟ ଭାବେ ନିରୂପଣ କରିଛନ୍ତି। ତେଣୁ ଏମାନେ ଯେଉଁମାନେ ବିଶେଷ ଶ୍ରେଷ୍ଠ ଭକ୍ତ ସେମାନେ ଭଗବାନଙ୍କୁ ନିଜର ଅଧୀନ କରିଦିଅନ୍ତି। ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍ କ୍ୱଚିତ୍ ଗାୟନ ମୁଗ୍ଧ ତଦ୍ବଶ ଦାରୁ ଯନ୍ତ୍ରବତ୍। ଏମିତି ଗୋଟେ କଣ୍ଢେଇ ନଚା, କଣ୍ଢେଇକୁ ଯେଉଁଭଳି ଭାବେ ନଚିବ ସେ ନାଚିବ, ଗୋପୀମାନେ ଭଗବାନଙ୍କୁ ସେହିଭଳି ଭାବେ ନଚଉଥିଲେ। ଭଗବାନ ଯିଏକି ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, କିମ୍ବା ତାଙ୍କ ସହିତ ତାଙ୍କଠାରୁ ଉର୍ଦ୍ଧ୍ୱ କଥା କ'ଣ କୁହାଯିବ, ସେହି ଭଗବାନଙ୍କୁ ଗୋପୀମାନେ ସେମାନେ ନଚଉଥିଲେ। ପୁଣି ଏହିଭଳି ଭାବରେ ଭାଗବତ ଏକାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବିଭିନ୍ନ ପ୍ରକାର କଥା ଯେଉଁ କହିଲେ, ଭକ୍ତି ସଙ୍ଗ ସତସଙ୍ଗର କଥା କହିଲେ, ଉଦ୍ଧବ କହୁଛନ୍ତି, ନ ସଂଶୟଂ ଶୁଣନ୍ତୁ ବାଚଂ ତବ ଯୋଗେଶ୍ୱର ସ୍ୱର ନ ନିବର୍ତ୍ତତ ଆତ୍ମସ୍ତୁ ଜୈନ ଭ୍ରାମ୍ୟତି ମି ମନ। ପ୍ରଭୁ ଆପଣ ଏ ଯେଉଁ କଥା କହିଲେ ମୋର ସଂଶୟ ଛେଦନ ହୋଇପାରୁନାହିଁ। ନ ସଂଶୟଂ ଶୁଣନ୍ତୁ ବାଚଂ ତବ ଯୋଗେଶ୍ୱର ସ୍ୱର ନ ନିବର୍ତ୍ତତ, ସଂଶୟରୁ ମୁଁ ଫେରିପାରୁନାହିଁ। ଏତେ ସତସଙ୍ଗର ମହିମା ରହିଛି ନା? ହଁ, ବହୁତ ସତସଙ୍ଗର ମହିମା ରହିଛି। ତେଣୁ ଏ ଯେଉଁ ସତସଙ୍ଗ, ଗୁରୁ ଏବଂ ଗୁରୁପାସନ ଏକ ଭକ୍ତିଆ ବିଦ୍ୟା କୁଠାରେଣ ଶୀତେନ ଧୀର ବିବୃଶ୍ୟ ଜୀବା ସେ ବ୍ରହ୍ମ ପ୍ରମତ୍ତ ସମ୍ପଦ୍ୟ ଚ ଆତ୍ମାନମଥ ତେଜାସ୍ତ୍ର। ତେଣୁ ଏଇଭଳି ଭାବରେ ଉଦ୍ଧବ ଜଣେ ଗୁରୁଙ୍କର ପାଦାଶ୍ରୟ କରି ସତସଙ୍ଗ ମାଧ୍ୟମରେ ଯେଉଁ ବିଦ୍ୟା ପ୍ରାପ୍ତ ହେବ, ସେ ବିଦ୍ୟାରୂପ କୁଠାରରେ ଏ ସମସ୍ତ ଯେଉଁ ଭୌତିକ ଆସକ୍ତି ରହିଛି ଏଇଟାକୁ ଛେଦନ କରି ସେ ଭଗବାନଙ୍କର ପାଦପଦ୍ମ ପ୍ରାପ୍ତ ହେବ। ଇତି ଶ୍ରୀମଦ୍ ଭାଗବତେ ମହାପ୍ରାଣ ଶ୍ରୀ ବଂଶତ୍ରିଭା ଶ୍ରୀ ପରମଂଶ ଶଙ୍କରଦେବ ଶିକ୍ଷାମ ଏକାଦଶ ସ୍କନ୍ଧେ ଶ୍ରୀ ଭଗବତ ଉଦ୍ଧବ ସମ୍ବାଦେ ଦ୍ୱାଦଶ ଅଧ୍ୟାୟ। ଓଂ ନମଃ ଭଗବତେ ବାସୁଦେବାୟ। ନମଃ ଭଗବତେ।